वासुदेवाय ॐ नमो भगवते वासुदेवाय। श्रीमद्भागवतम् द्वितीयस्कन्ध सत्राध्याय स वर्षपुगान् उदधो महाबल चरण मुहुर्मिन् श्वसनेरितान् मुहु मौर्व्याभिजग्ने गदया विभावरिम् आस्यदिवांस्तात् प्रचेतसः सवर्षपुगानुदधौ महाबल श्चरन्मुहुर्मिन् श्वसनेरितान्मुहो मौर्व्याभिजग्ने गदया विभावरिम् आसे दिवांस्तात् पुरीं प्रचेतसः सवर्षपुगानुदधौ महाबल शरन्मुहुर्मिन् श्वसनेरितान्मुहो मौर्व्याभिजग्ने गदया विभावरिम् आसे दिवांस्तात् पुरीं प्रचेतसः से वर्ष पुगा अनेक वर्ष धरि उदधौ समुद्र रे महाबल महाबली चरण विचरण करी महावर्मिन भयंकर तरंग श्वसन वायु द्वारा इरितान उच्चित हेबा लगला मुहु बारंबार मौर्व्या लौह अभिजग्ने से आघात कला गदया तार गदाधरा विभावरिम विभावरी आसे नासे दिवान प्रवेश कला तात ए प्रिय विदुर पुरी राजधानी पुरी प्रचेतस वरुणकर शुक्रणवाद ए महाबल दैत्य बहिरण्यक्ष समुद्र मध्य बहु वर्ष धरी विचरण कला ताहार निश्वास वायु द्वारा चालित हो समुद्र तरंग उच्चित होगा लगला से असुर ही तरंगमाला को तार लोहमयी गदाधरा मुहर्मु आघात करवाक लगला ए विदुर यापर से वरुणकर राजधानी विभावरीपुर प्रवेश कला भावार्थ कहे वरुणदेव होती जलदेवता एवं विभावरी नाम परिचित राजधानी जल साम्राज्य मध्य अवस्थित ओं ज्ञानंदमृंदस्ञानंदनशलाक्या चक्षुर्मुक्तं येन तस्मै श्रीगुरवे नमः। श्रीमद्भागवतम तृतीय स्कंध सत्र अध्याय श्लोक 22 पर आलोचना करवा 26 पर आलोचना करवा तेणु ये भाव में हिरण्यक्ष बहुत बलवान है बलवीर को देख क्या परास्त कर तार बलर सामर्थ्य देख भाव में स्वर्गलोक को जा देवता मान जो आह्वान कला से देवता मैंने लुचिकी रहिले देवता मैंने सहित समर्थित हाँपाई भय करगले तेणु से क्रोध प्रकाश कर जो आसला तड़ुक आसी जल में प्रवेश कला जल से कर्ष पुगान उदधौ महाबल महाबल बहुत बल प्राप्त होषण बहुत अपर्याप्त बल प्राप्त होप्त तदस्माक यू जमी भगवद गीतार भगवान अर्जुन कहले संजय कौशन धृतराष्ट्र को अपर्याप्त तदस्माक बलम भीष्म विरक्षिता ए गुरुदेव आमर अपर्याप्त बल रही सैन्य बल 11 अक्षणी सैन्य रही अपर्याप्त बलम तदस्माक बलम भीष्म विरक्षिता पर्याप्त तदमेश बलम भीम विरक्षिता किंतु बल भीमंर बल पर्याप्त अल्प रही 7 अक्षणी सैन्य आमर 11 अक्षणी सैन्य इत बल रही तेणु ଆମେ ତାଙ୍କର ପାଇବାର ଉଦ୍ଦେଶ୍ୟ ଥିଲା, ଦୁର୍ଯ୍ୟୋଧନଙ୍କର ତାଙ୍କର ଗୁରୁଦେବ ଦ୍ରୋଣାଚାର୍ଯ୍ୟ ପାଇବାର ଉଦ୍ଦେଶ୍ୟ ଥିଲା, ଆମର ଏତେ ବଳ ରହିଛି ତେଣୁ ଅସୁବିଧା ନାହିଁ, ଆମେ ନିଶ୍ଚିତ ଭାବରେ ଜିତିଯିବା। ତାଙ୍କର ମାତ୍ର 7 କୋଣୀ ସୈନ୍ୟ, ଆମର 11 କୋଣୀ ସୈନ୍ୟ ଅଛନ୍ତି। ଗୋଟେ ଅକୋଣୀ ସୈନ୍ୟରେ ରହୁଛନ୍ତି 2,18,700 ଏତିକି ପଦାତିକ ଅଶ୍ୱାରୋହୀ ଗଜାରୋହୀ ଏମିତି ହେଇକିରି 2,18,700 ସୈନ୍ୟ ହେଲେ ଗୋଟିଏ ଅକୁଣୀ ସୈନ୍ୟ ହେଉଛନ୍ତି। 4 ଅକୁଣୀ ସୈନ୍ୟ ଅଧିକା ରହିଛନ୍ତି କୌରବମାନଙ୍କ ପକ୍ଷରେ। ପର୍ଯ୍ୟାପ୍ତମ ବଳମ ତଦସ୍ମାକମ ବୋଲି ସେ କହୁଛନ୍ତି, କିନ୍ତୁ ଯେତେ ବଳ ଥିଲେ କ'ଣ ହେବ, ସବୁଠାରୁ ବଡ଼ ବଳ ହେଉଛନ୍ତି ଭଗବାନଙ୍କର। ଭଗବାନଙ୍କର ବଳ ସହିତ କାହାର ବଳ ସମାନ ହୋଇପାରିବ ନାହିଁ। କୁହାଯାଇଛି, ନାୟମ ଆତ୍ମା ବଳହୀନ ଲଭ୍ୟ। ଯେତେ ବଳ ଜଣଙ୍କର ଯଦି ବଳ ନାହିଁ, ସେ ମଧ୍ୟ ଭଗବାନଙ୍କୁ ଜାଣିପାରିବେ ନାହିଁ। ନାୟମ ଆତ୍ମା ବଳହୀନ ଲଭ୍ୟ। ତେଣୁ ଏଇ ଯେଉଁ ବଳ ଆମର ରହିଛି, ଭଗବାନ ଏ ବଳକୁ ପ୍ରଦାନ କରିଛନ୍ତି। ଏ ବଳ ଦ୍ୱାରା ଆମେ ଭଗବାନଙ୍କର ସେବା କରିବା, ଏଥିପାଇଁ ଭଗବାନ ଏ ବଳଟି ଦେଇଛନ୍ତି। କାରଣ ସବୁକିଛି ଐଶ୍ୱର୍ଯ୍ୟ ହେଉଛନ୍ତି ଭଗବାନଙ୍କର। ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ୍ୟ ଶ୍ରେୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା। ଏ 6ଟି ଭଗ ବା ଐଶ୍ୱର୍ଯ୍ୟ ଯେଉଁ ରହିଛି, ତା ଦେହରେ ଗୋଟିଏ ହେଲା ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ, ଆଉ ଗୋଟିଏ ହେଲା ବଳ ବା ବୀର୍ଯ୍ୟ, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ସେ ଯଶ, ଯଶ ମଧ୍ୟ ଗୋଟିଏ ଐଶ୍ୱର୍ଯ୍ୟ, ଏବଂ ଯଶ ଶ୍ରେୟ ବା ସୌନ୍ଦର୍ଯ୍ୟ, ଏବଂ ଜ୍ଞାନ ଏବଂ ବୈରାଗ୍ୟ, ଏ 6ଟି ଐଶ୍ୱର୍ଯ୍ୟ ରହିଛି। ଏସବୁ ଭଗବାନଙ୍କର ଐଶ୍ୱର୍ଯ୍ୟ। ତେଣୁ ଆମେ କିଛି ବଳ ପ୍ରାପ୍ତ ହେଇଛେ, ସେ ଭଗବାନଙ୍କର ବୀର୍ଯ୍ୟରୁ ଆମେ ବଳ ପ୍ରାପ୍ତ ହେଇଛେ। ବଳଂ ବଳବତ୍ତାଂ ଚାହଂ, ଯେତେ ବଳବାନ ବ୍ୟକ୍ତି ଥାଆନ୍ତି ନା କାହିଁକି, ତାଙ୍କର ବଳ ହେଉଛନ୍ତି ଭଗବାନ। ଭଗବାନ ସେ ବଳ ପ୍ରଦାନ କରିଛନ୍ତି। ତେଣୁ ସେ ବଳ ଦ୍ୱାରା ଯଦି ସେ ନିଜକୁ ଯଦି ବିଜୟୀ ଘୋଷିବା ପାଇଁ ବ୍ୟବସ୍ଥା ନ କରିକି, ଚିନ୍ତା ନ କରିକିରି ସେମାନଙ୍କୁ ପରାସ୍ତ କରିବା ପାଇଁ ଚିନ୍ତା ନ କରି ଯଦି ଭଗବାନଙ୍କର ସେବାରେ ସେ ବଳକୁ ନିଯୁକ୍ତ କରିଥାନ୍ତେ, ବଳକୁ ବହୁତ ପ୍ରକାର ବ୍ୟବସ୍ଥା ବ୍ୟବହାର କରିଯାଇଥାନ୍ତା, ଅନେକ ବଳ ରହିଛି। ତେଣୁ ଏ ବଳ ଦ୍ୱାରା ସେ ଭଗବାନଙ୍କର ସେବା କରିପାରିଥାନ୍ତେ, ବହୁତ ପ୍ରକାର ଭଗବାନଙ୍କ ସେବା କରିଯାଇଥାନ୍ତା ବଳ ଦ୍ୱାରା। ଯେଉଁ କୁହାଯାଇଛି ଆମର ଯେଉଁ ଯେତେ ସବୁ ରହିଛି, ଯେଉଁ ବଳ ହେଉ ବା ଯାହା ହେଉ, ପ୍ରାଣ ପ୍ରାଣୀ ଅର୍ଥି ଧିଆ ବାଚା ଶ୍ରେୟ ଆଚରଣ ସଦା ଏତାବତ୍ ଜନ୍ମ ସାଫଲ୍ୟମ ଦେହିନାମ ଇହ ଦେଇଶୁ। ଭାଗବତ ଦଶମ ସ୍କନ୍ଧରେ ଏକଥା କହୁଛନ୍ତି, ଭଗବାନ କହୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କୁ, ଆମର ଜନ୍ମ ସଫଳ ହେବ, ଏତାବତ୍ ଜନ୍ମ ସାଫଲ୍ୟମ ଦେହିନାମ ଇହ ଦେଇଶୁ। ଯେତେ ଦେହି ଯେତେ ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି, ତାଙ୍କର ଜନ୍ମ ସାଫଲ୍ୟ ହେବ କେତେବେଳେ ନା ପ୍ରାଣୀ ଅର୍ଥେଇ ଦିଆ ବାଜା ଶ୍ରେୟ ଆଚରଣ ସଦା। ଆମର ପ୍ରାଣ ଦ୍ୱାରା, ଅର୍ଥ ଦ୍ୱାରା, ବୁଦ୍ଧି ଦ୍ୱାରା, ବଚନ ଦ୍ୱାରା ଶ୍ରେୟ ଆଚରଣ ମାନେ ଜୀବନରେ ଶ୍ରେଷ୍ଠ ଜିନିଷ ଯାହା ଅଛି ସେଇଟାକୁ ଆଚରଣ କରିବା କଥା, ଶ୍ରେୟ ଆଚରଣ କରିବା କଥା। କେମିତି ଆମର ପ୍ରକୃତ ଉପକାର ହେବ, ସେଇଥିପାଇଁ ଏହିସବୁ ଜିନିଷକୁ ଲଗାଇବା କଥା। ଭଗବାନ ପ୍ରାଣ ଆମକୁ ଦେଇଛନ୍ତି, ପ୍ରାଣବାୟୁ ଦେଇଛନ୍ତି, 5 ପ୍ରାଣ ରହିଛି, 10ଟି ପ୍ରାଣବାୟୁ ରହିଛି, ତା ଦେହରେ ମୁଖ୍ୟ ହେଉଛି 5ଟି ପ୍ରାଣବାୟୁ, ତାକୁ ଅଶ୍ୱିନ ବୋଲି କୁହାଯାଉଛି ପ୍ରାଣବାୟୁ। ଭଗବାନ ପ୍ରାଣ ଆମକୁ ଦେଇଛନ୍ତି କାହିଁକି, ପ୍ରାଣ ଦ୍ୱାରା ପ୍ରାଣ ଅଛି ଯାହାର ସେହେତୁ ପ୍ରଚାର ବୋଲି କୁହାଯାଇଛି। ଯେଉଁମାନେ ବୈଷ୍ଣବ ସେମାନେ ଜାଣନ୍ତି ତାଙ୍କୁ ଯେଉଁ ପ୍ରାଣ ରହିଛି, ଏ ପ୍ରାଣ ଯେହେତୁ ତାଙ୍କର ଅଛି, ତେଣୁକରି ସେ ପ୍ରାଣ ଦ୍ୱାରା ସେ ପ୍ରଚାର କରିବେ, ଭଗବାନ କଥା ପ୍ରଚାର କରିବେ। ପ୍ରାଣ ଅଛି ଯାହାର ସେହେତୁ ପ୍ରଚାର ବୋଲି କୁହାଯାଇଛି। ପ୍ରାଣ ଅଛି, ଆମ ଜୀବନ ଅଛି, ଏ ଜୀବନଟା ଭଗବାନ କଥା ପ୍ରଚାର କରିବା ପାଇଁ ଉଦ୍ଦିଷ୍ଟ ହେବା କଥା। ପ୍ରାଣ ଅଛି ଯାହାର ଯେହେତୁ ପ୍ରଚାର, ଆଉ ଯଦି ଆମେ ପ୍ରଚାର ନ କରି ଆମେ ଆରାମରେ ରହିବା ପାଇଁ ଚେଷ୍ଟା କରିବା, ତାହେଲେ ଏଇ ଯେଉଁ ପ୍ରାଣ ଭଗବାନ ଦେଲେ ସେ ପ୍ରାଣର ସଦୁପଯୋଗ ହେଲା ନାହିଁ। ସେହିଭଳି ଭାବରେ ଅର୍ଥ, ବହୁତ ଅର୍ଥ କାହା ପାଖରେ, ବହୁତ ଧନୀ ବ୍ୟକ୍ତି ରହିଛନ୍ତି, ବହୁତ ଅର୍ଥ ରହିଛି, ଧନଟା ଯେତେବେଳେ ଦାନ କରାଯିବ ସେତେବେଳେ ସେ ପବିତ୍ର ହେବ, ଭାଗବତ ଦଶମ ସ୍କନ୍ଧ 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଭଗବାନଙ୍କ ସେବାରେ ଲାଗିଲେ ହିଁ ସେସବୁ ପବିତ୍ର ହେବ, ନହେଲେ ଅପବିତ୍ର ହୋଇକି ରହିବ। ଦଶମ ସ୍କନ୍ଧ 5 ଅଧ୍ୟାୟରେ ଏକଥା କୁହାଯାଇଛି ଯେ ଯେଉଁ ରହିଛି ସୁନ୍ଦର ଶ୍ଳୋକ ଅଛନ୍ତି, ସେ ଶ୍ଳୋକରେ କୁହାଯାଉଛି ଆମର ଦାନେ ସନ୍ତୁଷ୍ଟା, ଯେଉଁ ଧନ ଅଛି ସେ ଧନଟା କେମିତି ଉପଯୋଗ ହେବ ନା, ସେ ଭଗବାନଙ୍କ ସେବାରେ ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି ଦାନ କରିବା ତାହେଲେ ସେ ଦାନଟା ପବିତ୍ର ହେବ। ସେ ଶ୍ଳୋକଟି ପାଉନି ମୁଁ, ବହୁତ ସୁନ୍ଦର ଶ୍ଳୋକ। କାଳୀନ ସ୍ନାନ ଶୌଚାଭ୍ୟାମ, କାଳୀନ କାଳ ଦ୍ୱାରା ଭୂମି ଆଦି ସବୁ ପବିତ୍ର ହୋଇଯାଉଛି। ଭୂମିରେ ଯଦି କିଛି ଖାଲ ହୋଇଗଲା, କର୍ତ୍ତ ହୋଇଗଲା, କିଛି କାଳ ରହିଲେ ସେ ପୁଣି ପୁରିଯିବ। ସେଭଳି ଭାବରେ ସ୍ନାନ ଦ୍ୱାରା ଆମ ଦେହ ଆଦି ପବିତ୍ର ହେବ। ଶୌଚ ଦ୍ୱାରା ଯେଉଁ ଆମେ ଯାଉଛେ, ପାଇଖାନା ଯାଉଛେ ଇତ୍ୟାଦି, ଏହାଦ୍ୱାରା ଆମେ ଶୌଚ ହେବା, ଶୌଚ ଦ୍ୱାରା ଆମେ ପବିତ୍ର ହେବା। ସଂସ୍କାରେ ବିଭିନ୍ନ ପ୍ରକାର ସଂସ୍କାର ରହିଛି, ଦଶବିଧ ନାମ, ଦଶବିଧ ସଂସ୍କାର ରହିଛି, ଗର୍ଭାଧାନଠୁ ଆରମ୍ଭ କରି ଅନ୍ତିମ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ଦଶଟି ସଂସ୍କାର ରହିଛି। ଏ ସଂସ୍କାର ଦ୍ୱାରା ଜଣେ ପବିତ୍ର ହେବ। ସଂସ୍କାରେ ତପ, ତପସ୍ୟା, ଅନେକ ପ୍ରକାର ତପସ୍ୟା ରହିଛି, ଶାରୀରିକ, ବାଚିକ, ମାନସିକ। ଏମାନେ ଏ ଯେଉଁ ହିରଣ୍ୟାକ୍ଷେପ, ହିରଣ୍ୟକଶିପୁ, ଏ ବହୁତ ପ୍ରକାର ତପସ୍ୟା କରିଥିଲେ। ଏ ତପସ୍ୟା ଦ୍ୱାରା ଆମର ଶୁଦ୍ଧ ହେବା କଥା, ଆମେ ହୃଦୟ ଶୁଦ୍ଧ ହେବା କଥା, କିନ୍ତୁ ତାଙ୍କର ହୃଦୟ ଶୁଦ୍ଧ ହୋଇପାରିଲା ନାହିଁ। କାହିଁକି ନା, ସେ ଯେଉଁ ତପସ୍ୟା କଲେ ସେ ସାତ୍ୱିକ ତପସ୍ୟା କରିନାହାନ୍ତି, ରାଜସିକ, ରାଜସିକ, ତମସିକ ଏସବୁ ତପସ୍ୟା କରିଛନ୍ତି। ଭଗବତ ଗୀତା ରେ ମଧ୍ୟ କୁହାଯାଇଛି, ସେ ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ କୁହାଯାଇଛି। କ'ଣ ଶ୍ରଦ୍ଧା ପ୍ରୟତପ୍ତ ତପସ୍ତିବିଧି ନରେଇ ଆଚରତି ଆତ୍ମନ ସେହ ତତ୍ ଯାଆନ୍ତି ପରାଙ୍ଗତି ସତ୍କାର ମାନ ପଦାର୍ଥମ ଦମ୍ଭାର୍ଥମ ଚୈବଜତ। ଇଏ ମାନେ ଏ ତପସ୍ୟା ଦ୍ୱାରା ଆମେ ଯଦି ମାନ ସମ୍ମାନ ପାଇବା ପାଇଁ ଚେଷ୍ଟା କରିବା, ହେଉଛି ରାଜସିକ ତପସ୍ୟା। ଏବଂ ଏ ତପସ୍ୟା ଦ୍ୱାରା ଅନ୍ୟର ଉପକାର କରିବା, ଏ ଯେଉଁ ଚିନ୍ତା କରିବା, ଏ ହେଉଛି ତାମସିକ ତପସ୍ୟା। ତେଣୁ ଇଏ ରଜତମର ତପସ୍ୟା କରିଥିଲେ, ଯେଉଁଥିପାଇଁ ତାଙ୍କ ହୃଦୟ ଶୁଦ୍ଧ ହୋଇପାରିଲା ନାହିଁ। ଏତେ ବଳ ପ୍ରାପ୍ତ ହେଲେ ମଧ୍ୟ ହୃଦୟ ତାଙ୍କର ଶୁଦ୍ଧ ହେଲା ନାହିଁ। ସେଥିପାଇଁ ଭାଗବତମରେ ପଞ୍ଚମ ସ୍କନ୍ଧରେ ଋଷଭଦେବ କହିଛନ୍ତି ଯେ ତାଙ୍କ ପୁତ୍ରମାନଙ୍କୁ ଉପଦେଶ ଦେଇଛନ୍ତି, ପୁତ୍ରମାନେ ନାୟଂ ଦେହ ଦେହ ଭାଜାନ ଲୋକେ କଷ୍ଟାନ କାମାନ ଅରତେ ବିଡ଼ୁଭୁଜାନ ଯେ ତପୋ ଦିବ୍ୟମ ପୁତ୍ରକାଧ୍ୟୟନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ କୁ ଅନନ୍ତମ। ଜଣେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ, ଏ ମନୁଷ୍ୟ ଜନ୍ମଟା ପଶୁଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ପଶୁମାନେ ଯେଭଳି ବିଡ଼ୁଭୁଜା ଶୁକର ଯେଉଁ ରହିଛି, ବିଷ୍ଟାବୋଧି ଶୁକର, ସେ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବହୁତ କଷ୍ଟ କରୁଛି। କେଉଁଠି ଖାଦ୍ୟ ମିଳିବ, କ'ଣ ସେ ଖାଦ୍ୟ ନା ବିଷ୍ଠା, ଏ ବିଷ୍ଠା ଅନୁସରଣରେ ତା'ର ଜୀବନ ବିତି ଯାଉଛି। କିନ୍ତୁ ମନୁଷ୍ୟ ଜନ୍ମ ସେଥିପାଇଁ ଉଦ୍ଦିଷ୍ଟ ନୁହେଁ। ନାୟମ ଦେହ ଦେହ ଆଜା ନୁଲୋକେ କଷ୍ଟାନ କାମାନ ଅରତେ ବିଡ଼ୁଭୁଜାଙ୍କେ, କଷ୍ଟ କାମ କରିବା ପାଇଁ ଉଦ୍ଦିଷ୍ଟ ନୁହଁ, ଯୋଗ୍ୟ ନୁହଁ ଏ ମନୁଷ୍ୟ ଶରୀର। ପଶୁ ଶରୀର ହେଲେ ସେଥିରେ ଯୋଗ୍ୟ, ସେମାନେ କଷ୍ଟ କାର୍ଯ୍ୟ କରିବେ। ତେଣୁ ତାଙ୍କର ପୁତ୍ରମାନେ ଯଦି ଚିନ୍ତା କରିବେ, ତାହେଲେ ମନୁଷ୍ୟ ଶରୀର କ'ଣ ପାଇଁ ଉଦ୍ଦିଷ୍ଟ ନା, ତପୋ ଦିବ୍ୟମ ପୁତ୍ରକା ଜନ ସତ୍ୟମ ଶୁଦ୍ଧେ, ଦିବ୍ୟ ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ହୋଇଛି। ଦିବ୍ୟ ତପସ୍ୟା କହିଲେ ଏ ତପସ୍ୟା ଦ୍ୱାରା କେମିତି ଆମେ ଭଗବାନଙ୍କୁ ଜାଣିବା। ଏଇ ତପସ୍ୟା ହେଉଛି ତପସ୍ୟା, ଯେମିତି ଧ୍ରୁବ ମହାରାଜ ତପସ୍ୟା କରିଥିଲେ, ଛଅ ମାସରେ ତପସ୍ୟା କଲେ, ବହୁତ ଉପର ତପସ୍ୟା କଲେ। ପ୍ରଥମେ ତିନି ଦିନରେ ଥରେ ଲେଖାଏଁ ଖାଦ୍ୟ ଗ୍ରହଣ କରୁଥିଲେ, ଏଇ ଯେଉଁ ଫଳମୂଳ ଇତ୍ୟାଦି, ତାପରେ ଛଅ ଦିନରେ ସବୁ ଖାଇଲେ, ପ୍ରସାଦ ଗ୍ରହଣ କଲେ, ଖାଦ୍ୟ ଗ୍ରହଣ କଲେ, ତାପରେ ନଅ ଦିନରେ ଏଇଭଳି ଭାବରେ ଜଳପାନ କରି ରହିଗଲେ। ନଅ ଦିନରେ ଥରେ ଲେଖା, ତୃତୀୟ ମାସରେ, ଚତୁର୍ଥ ମାସରେ, ବାର ଦିନରେ ଥରେ ଲେଖା, କେବଳ ବାୟୁ ଭକ୍ଷଣ କରି ରହିଲେ। ଏତେ ଉଗ୍ର ତପସ୍ୟା କରିଥିଲେ, ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ପ୍ରାପ୍ତ ହେବେ ସେଇଥିପାଇଁ ତପସ୍ୟା କରିଥିଲେ, ସେଇଥିପାଇଁ ହୃଦୟ ଶୁଦ୍ଧ ହେବ। ତପୋ ଦିବ୍ୟମ ପୁତ୍ରକା ଜନ ସତ୍ୟମ ଶୁଦ୍ଧେ ଯସ୍ମାତ୍ ବ୍ରହ୍ମ ସୌଖ୍ୟମ କୁ ଅନନ୍ତମ, ଯାହାଫଳରେ କି ବ୍ରହ୍ମ ସୁଖ ଜଣେ ପ୍ରାପ୍ତ ହେବ। ଯେଉଁ ବ୍ରହ୍ମ ସୁଖ ହେଉଛି ଅନନ୍ତ, ତା'ର ଶେଷ ନାହିଁ। କିନ୍ତୁ ଏମାନେ ଯେଉଁ ତପସ୍ୟା କଲେ, ତପସ୍ୟା ଦ୍ୱାରା ଆମର ହୃଦୟ ଶୁଦ୍ଧି ହେବା କଥା, ହୃଦୟ ତପୋ ଦିବ୍ୟମ ପୁତ୍ରକା ଜନ ସତ୍ୟମ ଶୁଦ୍ଧେ, ଆମର ହୃଦୟ ଶୁଦ୍ଧି ହେବା କଥା ତପସ୍ୟା ଦ୍ୱାରା। କିନ୍ତୁ ଇଏ ଯେଉଁ ତପସ୍ୟା କଲେ ରଜଗୁଣ ତମଗୁଣ ତପସ୍ୟା କଲେ ଯେଉଁଥିପାଇଁ ତାଙ୍କ ହୃଦୟ ଶୁଦ୍ଧି ହୋଇପାରିଲା ନାହିଁ, ତେଣୁ ସେ ଅନ୍ୟମାନଙ୍କର ଅପକାର କରିବା ପାଇଁ ଚିନ୍ତା କରୁଛନ୍ତି ତପସ୍ୟା ଦ୍ୱାରା। ଯେଉଁ ତାମସିକ ତପସ୍ୟା ପରସ୍ୟ ଉତ୍ସାହନାର୍ଥମ ବା ତାମସ ଉଦାହରଣ, ଇଏ ହେଉଛି ତାମସିକ ତପସ୍ୟା। ପରର ଆମେ ଶକ୍ତିମାନ ହେଇ ଅନ୍ୟମାନଙ୍କୁ କେମିତି ପରାଭୂତ କରିବା ବା ତାଙ୍କୁ ନିଜ ଅଧୀନ କରିବା, ଅନ୍ୟର ଅନିଷ୍ଟ କରିବା, ଇଏ ହେଉଛି ତାମସିକ ତପସ୍ୟା। ତେଣୁ ଏହି ତପସ୍ୟା ସେ କରିଥିଲେ, ତେଣୁ ସେଇଟା କହୁଛି ଯେ କାଳୀନ ସ୍ନାନ ଶୌଚାଭ୍ୟାମ ସଂସ୍କାର ତପ ଇଜୟା ଇଜୟା ଭଗବାନଙ୍କର ଯେଉଁ ସେବା ହେଉଛି, ଏ ସେବା ଦ୍ୱାରା ବ୍ରାହ୍ମଣମାନେ ପବିତ୍ର ହୋଇଯାଆନ୍ତି। ତେଣୁ ଶୁଦ୍ଧିନ୍ତି ଦାନେଇ ସନ୍ତୁଷ୍ଟା, ଏଇଭଳି ଭାବରେ ସମସ୍ତେ ଶୁଦ୍ଧ ହୁଅନ୍ତି ଏବଂ ଦାନ ଦ୍ୱାରା ଜଣେ ଯେତେବେଳେ ଦାନ କରୁଛି ସେତେବେଳେ ତା'ର ଧନଟା ପବିତ୍ର ହେଉଛି, ଶୁଦ୍ଧ ହେଉଛି। ସେଭଳି ଭାବରେ ସନ୍ତୁଷ୍ଟିଆ ସନ୍ତୁଷ୍ଟି ଯେଉଁ ରହିଛି, ଇଏ ହେଉଛି ମନ ସନ୍ତୋଷ, ଇଏ ଗୋଟେ ମନର ତପସ୍ୟା ମନ ସନ୍ତୋଷ। ଜଣେ ସବୁ ପରିସ୍ଥିତିରେ ଯଦି ସନ୍ତୋଷ ରହିବ ତାହେଲେ ତା'ର ମନ ଶୁଦ୍ଧ ହେବ। ଦ୍ରବ୍ୟାଣା ମହାତ୍ମା ଆତ୍ମବିଦ୍ୟା, ଏଇଭଳି ଭାବରେ ସବୁ ଦ୍ରବ୍ୟକୁ ଏଇଭଳି ଭାବରେ ଆମେ ଶୁଦ୍ଧ କରିପାରିବା ଏବଂ ଆତ୍ମାକୁ କେମିତି ଶୁଦ୍ଧ କରିବା ନା ଆତ୍ମବିଦ୍ୟା, ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଲେ ଆମର ଆତ୍ମା ଶୁଦ୍ଧ ହେବ। ଆତ୍ମା ଆତ୍ମା ଆତ୍ମବିଦ୍ୟା, ତେଣୁ ଏହିଭଳି ଭାବରେ ସବୁ ରହିଛି ସବୁ ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ଭଗବାନଙ୍କର। ସେ ଭଗବାନ ସେ କଥା କହିଲେ ଆମର ଯେଉଁ ପ୍ରାଣ ଅଛି, ଅର୍ଥ ଅଛି, ଦିହା ଅଛି ବା ବାଚା ଅଛି। ଦିହା କହିଲେ ବୁଦ୍ଧି, ଭଗବାନ ଆମକୁ ବୁଦ୍ଧି ଦେଇଛନ୍ତି, ଏହି ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କ ବିଷୟରେ ଜାଣିବା। ଏବଂ ବୁଦ୍ଧି ପରମ ବୁଦ୍ଧା ସଂସ୍ତଭ୍ୟାତ୍ମାନ ମହାତ୍ମନା ଜୟ ଶତ୍ରୁ ମହାବାହୋ କାମରୂପଂ ଦୁରାସଦମ୍, ଭଗବଦ୍ଗୀତା ତୃତୀୟ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ଭଗବାନ କହିଲେ କଥା। ଏହିଭଳି ଭାବରେ ଆମର ବୁଦ୍ଧିକୁ ଯଦି ଭଗବାନଙ୍କ ସହିତ ଲଗେଇବା ଏବଂ ବୁଦ୍ଧା ପରମ ବୁଦ୍ଧା, ସେ ହେଉଛନ୍ତି ପରମ ବୁଦ୍ଧି, ତାଙ୍କ ପାଖରେ ରହିଛି ଶ୍ରେଷ୍ଠ ବୁଦ୍ଧି ରହିଛି ଭଗବାନଙ୍କ ପାଖରେ। ତେଣୁ ଏବଂ ଆମର ବୁଦ୍ଧିକୁ ଯଦି ସେହି ପରମ ବୁଦ୍ଧି ଭଗବାନ ପାଖରେ ଯଦି ଲଗେଇବା ସ୍ୱାସ୍ଥ୍ୟଭ୍ୟାତ ମାନ ମହାତ୍ମନା, ତାହେଲେ ଆମେ ଏଇ ମନକୁ ଆମେ ନିଜ ଅଧୀନରେ ରଖିପାରିବା। ସ୍ୱାସ୍ଥ୍ୟଭ୍ୟ ତାଙ୍କର ଜୟ ଶ୍ରୀ ରାଧା ମନ୍ଦିରଟି ସ୍ୱାସ୍ଥ୍ୟଭ୍ୟାତ ମାନ ମହାତ୍ମନା ଜୟ ଶତ୍ରୁ ମହାଭାବ। ତେଣୁ ମନକୁ ଯଦି ଆମେ ଏଇଭଳି ଭାବରେ ନିଜ ଅଧୀନରେ ରଖିପାରିବା ତାହେଲେ ଆମେ ସବୁ ଆମର ଯେଉଁ ଶତ୍ରୁମାନେ ସବୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଏଇଟାକୁ ଆମେ ଜୟ କରିପାରିବା। ଜୟଦମ୍ ଜୟ ଶତ୍ରୁ ମହାଭାବ କାମରୂପଂ ଦୁରାସଦମ୍, ଏ କାମରୂପକ ଶତ୍ରୁକୁ ଜୟ କରିବା ଏତେ ସହଜ ନୁହଁ। ଏଇ ବୁଦ୍ଧି ଯେଉଁ ଭଗବାନ ଆମକୁ ଦେଇଛନ୍ତି, ଏଇ ବୁଦ୍ଧି ଦ୍ୱାରା ଯଦି ଆମେ ଭଗବାନ ବୁଦ୍ଧି ଲଗେଇବା, ଭଗବାନ ପାଦପଦ୍ମରେ ଲଗେଇବା ବୁଦ୍ଧିକୁ, ତାହେଲେ ଆମେ ଏ ମନକୁ ନିଜ ଅଧୀନରେ ରଖିପାରିବା, ଏଇ ରିପୁମାନଙ୍କୁ ଏଇ ଶତ୍ରୁମାନଙ୍କୁ ଜୟ କରିପାରିବା। ତେଣୁ ସେହିଭଳି ଭାବରେ ବଚନ ମଧ୍ୟ ଅର୍ଥୀ ପ୍ରାଣୀ ଧିଆ ବାଚା, ବଚନ ଦ୍ୱାରା ମଧ୍ୟ ଆମେ ଶ୍ରେୟ ଆଚରଣ କରିପାରିବା, ଭଗବାନଙ୍କ କଥା କହି ଶ୍ରେୟ କରିପାରିବା, ନିଜର ଶ୍ରେୟ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶ୍ରେୟ କରିପାରିବା। ତେଣୁ ମହାପୁରୁଷ କଥା କହିଛନ୍ତି ଯେ ଯେଉଁମାନେ ବିଶେଷ ଭାବରେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କର ସେମାନେ ବହୁତ ଭାଗ୍ୟବାନ, ସେଥିପାଇଁ ଭାରତବର୍ଷରେ ସେମାନେ ଜନ୍ମଗ୍ରହଣ କରିଛନ୍ତି। ଭାରତ ଭୂମି ଦେଇ ମନୁଷ୍ୟ ଜନ୍ମ ହେଲ ଯା, ଯିଏ ଭାରତବର୍ଷରେ ଜନ୍ମଗ୍ରହଣ କଲେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ସେମାନେ ବହୁତ ଭାଗ୍ୟବାନ। ଭାଗବତ ପଞ୍ଚମ ସ୍କନ୍ଧର ଏ କଥା ଦେବତାମାନେ ସବୁ ଭଗବାନଙ୍କୁ ସ୍ତୁତି କରିଛନ୍ତି, ସେମାନେ କହୁଛନ୍ତି ପ୍ରଭୁ ଅହୋ ଅମିଷା କିମକାରୀ ଶୋଭନମ୍, ପ୍ରଭୁ ଏମାନେ କି ଶୋଭନମ୍ କି ପୁଣ୍ୟ କାର୍ଯ୍ୟ କରିଥିଲେ, ଅହୋ ଅମିଷା କିମକାରୀ ଶୋଭନମ୍, ସେମାନେ ପ୍ରସନ୍ନ ଏସା ଶ୍ରୀଦୂତଂ ସ୍ୱୟଂ ହରି, ସେମାନେ ଆପଣଙ୍କୁ ପ୍ରସନ୍ନ କରିଛନ୍ତି ବା ଆପଣ ତାଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି, ସ୍ୱୟଂ ହରି ପ୍ରଭୁ ଆପଣ ତାଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି, ଯେଉଁଥିପାଇଁ କି ଜେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ, ଯେଉଁଥିପାଇଁ ସେମାନେ ଭାରତ ରୂପକ ଆଜିରେ ବା ଭାରତ ବର୍ଷରେ ସେମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି। ଜେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ ମୁକୁନ୍ଦ ସେବ ପାଇଁ କେଉଁ ସୃହାହୀନ, ଭାରତବର୍ଷରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ତାକୁ ସୁବିଧା ମିଳୁଛି, ସୁଯୋଗ ମିଳୁଛି ମୁକୁନ୍ଦଙ୍କର ସେବା କରିବା ପାଇଁ। ଆଜି ଆମର ଏଇ ବିବିଟିରେ ରାଧା ମଦନ ମୋହନ ରହିଛନ୍ତି, ଆମେ ସବୁ ଭଗବାନଙ୍କର ସେବା କରୁଛେ, ଇଏ ଆମକୁ ସୁଯୋଗ ମିଳିଛି। ଏଇଭଳି ଭାବରେ ଭାରତବର୍ଷରେ ଆମେ ଯୁଆଡ଼େ ଦେଖିବା ଭଗବାନଙ୍କର ଅନେକ ଲୀଳାସ୍ଥଳୀ ରହିଛି,
ଆମେ ଯାଇଥିଲୁ ଉଡ଼ୁପି ଯାଇଥିଲୁ ବାଙ୍ଗାଲୋର ଉଡ଼ୁପି ଭଗବାନଙ୍କର ଧାମ ଭଗବାନ ସବୁ ରହିଥିଲେ କୃଷ୍ଣ ମନ୍ଦିର ଥିଲା ସେଠି ସେ ସମୟରେ ଆଲାଉ କରୁନଥିଲେ ଦ୍ୱାଦଶ ଶତାବ୍ଦୀର କଥା ମାଧ୍ୱାଚାର୍ଯ୍ୟଙ୍କର ସମୟର କଥା ସେହି ସମୟରେ ଭିତରକୁ ଆଲାଉ କରୁନଥିଲେ ମନ୍ଦିର ଭିତରକୁ ଆଲାଉ କରୁନଥିଲେ ଯେଉଁମାନେ ନିଚ ଶ୍ରେଣୀର ମନୁଷ୍ୟମାନେ ଅଛନ୍ତି ଯୁବମାନେ ତାକୁ ଆଲାଉ କରୁନଥିଲେ ତେଣୁ ଜଣେ ଥିଲେ ଭକ୍ତ ଜଣେ ତାଙ୍କ ନାମ ହେଉଛି ଅନନ୍ତ ଦାସ ତେଣୁ ସିଏ ବହୁତ ବିକଳ ହେଉଥିଲେ ଭଗବାନ ରୂପ ଦେଖିବା ପାଇଁ ଆମେ ଭଗବାନ ରୂପ ଦେଖିପାରୁନେ କିନ୍ତୁ ଆମେ ମନ୍ଦିରକୁ ଆସି ମଧ୍ୟ ଭଗବାନ ରୂପ ଦେଖିପାରୁନେ କିନ୍ତୁ ସେ ଭଗବାନଙ୍କ ବାହାରେ ରହିକରି ମଧ୍ୟ ଯେଉଁଭଳି ଭାବରେ ସାଲବେଗ ଭକ୍ତ ସାଲବେଗ ଭିତରକୁ ଆଲାଉ କରୁନଥିଲେ କିନ୍ତୁ ବାହାରେ ରହିକି ମଧ୍ୟ ସେ ଭଗବାନ ରୂପ ଦେଖୁଥିଲେ ତେଣୁ ଭଗବାନ ଯେତେବେଳେ ଦେଖିଲେ ତାଙ୍କର ଭକ୍ତ ଅନନ୍ତ ଦାସ ଏଭଳି ଭାବରେ ବିକଳ ହେଉଛନ୍ତି ତେଣୁ ସେ ଯେଉଁ ଥିଲେ ପଛପଟେ ରହିକରି ଭଗବାନଙ୍କର ପ୍ରାର୍ଥନା କରୁଥିଲେ ପଛପଟେ ନୁହେଁ ଗୋଟେ ସାଇଡ୍ ପଟେ ପାଚେରୀ ପାଖରେ ଠିଆ ହୋଇଥିଲେ ତେଣୁ ଭଗବାନ ଯେଉଁ ରହିଥିଲେ ବୁଲିଗଲେ ଗୋଟେ ସାଇଡ଼କୁ ବୁଲିଗଲେ ବୁଲିଯାଇ ସେ ଯେଉଁ ପାଚେରୀ ରହିଛି ପାଚେରୀ ପଛପଟେ ଥିଲେ ଅନନ୍ତ ଦାସ ସେ ପାଚେରୀଟି ଫାଟିଗଲା ଏବଂ ସେ ଅନନ୍ତ ଦାସ ଭଗବାନଙ୍କୁ ଦର୍ଶନ କଲେ ତେଣୁ ଆଜି ମଧ୍ୟ ଆମେ ଯେଉଁ ଯାଇଥିଲୁ ଆଜି ମଧ୍ୟ ସେହିଭଳି ଭାବରେ ଅଛି ମୁଖ୍ୟଦ୍ୱାରରେ କେହି ଭଗବାନ ଦର୍ଶନ କରୁନାହାନ୍ତି ଏ ଯେଉଁ ଦ୍ୱାରରେ ସେ ଅନନ୍ତ ଦାସ ଭଗବାନ ଦର୍ଶନ କରିଥିଲେ ସେଇଠି ସେମାନେ ସମସ୍ତେ ଯାଇକି ସେଇଠି ଦର୍ଶନ କରୁଛନ୍ତି ଭଗବାନଙ୍କର ଉଡ଼ୁପି ଆମେ ଉଡ଼ୁପିରୁ ପ୍ରସାଦ ଆଣିଥିଲେ ଭଗବାନ 12,000 ଲୋକ ଆସି ପ୍ରତିଦିନ ପ୍ରସାଦ ପାଉଛନ୍ତି ମାଧ୍ୱାଚାର୍ଯ୍ୟ ସ୍ଥାପନ କରିଛନ୍ତି ଭଗବାନଙ୍କୁ ତେଣୁ ସେଠି କୁହାଯାଉଛି ଯେ ଅକ୍ଷୟ ପାତ୍ର ରହିଛନ୍ତି ଯେତେ ଲୋକ ଆସିଲେ ମଧ୍ୟ ଖାଇଲେ ଶେଷ ହେବ ନାହିଁ ପ୍ରତିଦିନ ଏତେ ଲୋକ ଆସି ଖାଉଛନ୍ତି ପ୍ରସାଦ ପାଉଛନ୍ତି ଆମେ ମଧ୍ୟ ସେଦିନ ପ୍ରସାଦ ପାଇଥିଲୁ ତେଣୁ ଇଏ ହେଉଛି ଭଗବାନଙ୍କ ଲୀଳାସ୍ଥଳୀ ଭାରତବର୍ଷ ଯୁଆଡ଼େ ଦେଖିବେ ସବୁଆଡ଼େ ଭଗବାନଙ୍କ ଲୀଳା ସବୁ ରହିଛି ଏବଂ ହିରଣ୍ୟକ ଯେଉଁ ଶୁକର ଭଗବାନ ଆସିବେ ସେହି ଭାରତବର୍ଷରେ ହିଁ ସେହି ଲୀଳା ସବୁ ହେଇଛି ବା ଯେଉଁ ଆସିବେ ଭଗବାନ ନୃସିଂହଦେବ ଆସିବେ ହିରଣ୍ୟକଶିପୁକୁ ବଦ୍ଧ କରିବେ ବା ତାକୁ ଉଦ୍ଧାର କରିବେ ଏହି ଭାରତବର୍ଷରେ ସବୁ ହେଇଛି ସେଥିପାଇଁ ଦେବତାମାନେ ପ୍ରାର୍ଥନା କରୁଛନ୍ତି ପ୍ରଭୁ ଯେଇ ଜନ୍ମ ଲବ୍ଧ ନୃଷୁ ଭାରତ ଆଜିରେ ଭାରତବର୍ଷରେ ଯେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି କେତେ ପୁଣ୍ୟ କାର୍ଯ୍ୟ କରିଛନ୍ତି ବା ଆପଣ ତାଙ୍କ ପାଇଁ ପ୍ରସନ୍ନ ହୋଇଛନ୍ତି ଆପଣଙ୍କର ସେବାରେ ସେମାନେ ନିଯୁକ୍ତ ରହିଛନ୍ତି ମୁକୁନ୍ଦ ସେବ ପାଇବ ତେଣୁ ପ୍ରଭୁ ଆମର ମଧ୍ୟ ସେହିଭଳି ଭାବରେ ସୁହାହୀନ ଆମେ ମଧ୍ୟ ଆମର ଅଭିଳାଷ ହେଉଛି ସେହି ପ୍ରଭୁ ଆମେ ମଧ୍ୟ ଏଇ ଯେତେବେଳେ ସରିଯିବ କ୍ଷିଣୀ ପୁଣିଏ ମର୍ତ୍ତ ଲୋକଙ୍କୁ ମିଶନ୍ତି ଦେବଲୋକକୁ ଯେଉଁ ଯାଇଛନ୍ତି ବହୁତ ଉନ୍ନତ ସେଠି ରହିଛି ବହୁତ ପ୍ରକାର ଉପଭୋଗ ସବୁ ରହିଛି କିନ୍ତୁ ଯେତେବେଳେ ପୁଣ୍ୟକର୍ମ ସରିଯିବ ସେତେବେଳେ ସେମାନେ ପୁଣି ପୃଥିବୀ ପୃଷ୍ଠକୁ ଆସିବେ ତେଣୁ ପ୍ରଭୁ ଆମେ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିବୁ ଆମକୁ ଭାରତବର୍ଷରେ ମନୁଷ୍ୟ ଜନ୍ମ କରନ୍ତୁ ତେଣୁ ଆମେ ଭାରତବର୍ଷରେ ଜନ୍ମ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ମାନେ ଆମ ପୂର୍ବ ଜନ୍ମରେ ହୁଏତ ସ୍ୱର୍ଗରେ ଦେବତା ଥାଇପାରନ୍ତି ଆମେ ତେଣୁକରି ଆମେ ବର୍ତ୍ତମାନ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ଭଗବାନ ପ୍ରାର୍ଥନା କରିଥିଲେ ଭଗବାନ ପ୍ରାର୍ଥନା ସ୍ୱୀକାର କରିଛନ୍ତି ଭାରତବର୍ଷରେ ଆମେ ମନୁଷ୍ୟ ଜନ୍ମ ଦେଇଛନ୍ତି ତେଣୁ ଏ ଭାରତବର୍ଷରେ ମନୁଷ୍ୟ ଜନ୍ମ ଆମେ ଯେଉଁ ପ୍ରାପ୍ତ ହେଲେ ବର୍ତ୍ତମାନ ଆମେ ମହାପ୍ରଭୁ ସେ କଥା କହିଲେ ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲା ଯାହାର ଜନ୍ମ ସାର୍ଥକ କରିକର ପର ଉପକାର ତେଣୁ ଆମେ ଜନ୍ମକୁ ସାର୍ଥକ କରିବା ମନୁଷ୍ୟ ଜନ୍ମକୁ ସାର୍ଥକ କରିବା ଗୁରୁଙ୍କର ଶରଣରେ ଯିବା ତାଙ୍କର ଭକ୍ତିଲତା ବିଜୟ ପ୍ରାପ୍ତ ହେବା ଭଗବାନଙ୍କ ସେବାରେ ନିଯୁକ୍ତ ହେବା ଆଦ୍ୱାରା ଆମ ମନୁଷ୍ୟ ଜନ୍ମ ସାର୍ଥକ ହେବ କିନ୍ତୁ ଖାଲି ଆମର ଜନ୍ମ ସାର୍ଥକ ହୋଇଗଲେ ଚଳିବ ନାହିଁ ଆମେ ମଧ୍ୟ ଅନ୍ୟମାନଙ୍କର ଜୀବନକୁ ସାର୍ଥକ କରିବା ପାଇଁ ଚେଷ୍ଟା କରିବା ଉପକାର କରିବା ଅନ୍ୟର କିଭଳି ଉପକାର କରିବା ନା ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ ଭଗବାନଙ୍କ କଥା କହିବା ଜଣେ ଯଦି କହିବ ପ୍ରଭୁ ଆମେ ତ ଏତେ ଜାଣିନୁ ଭଗବାନ କଥା କ'ଣ କହିବୁ ନା ଆମର ଆଜ୍ଞା ଗୁରୁ ଆଜ୍ଞା ତାର ଏଇଟା ମୁଁ ତୁମକୁ ଆଜ୍ଞା ଦେଉଛି ତୁମେ ଯାଅ ଏଇ ପ୍ରଚାର କର ମୋର ଭଗବାନ କଥା ପ୍ରଚାର କର ମୁଁ ତୁମକୁ ଆଦେଶ ଦେଉଛି ମୋର ଆଦେଶ ତୁମେ ଗୁରୁ ହୁଅ ଏଇଭଳି ଭାବରେ ମହାପ୍ରଭୁ ଆଦେଶ ଦେଇଛନ୍ତି ଭାରତବାସୀ ମନୁଷ୍ୟମାନଙ୍କୁ ଭଗବାନ ମହାପ୍ରଭୁ ଆଦେଶ ଦେଇଛନ୍ତି ତେଣୁ ଏଇଭଳି ଭାବରେ ପ୍ରାଣୀ ଅର୍ଥେଇ ଧିଆ ବାଜା ପ୍ରାଣରେ କହିଲେ ବଳ ମଧ୍ୟ ଆସିବ ସେଥିରେ ଏସବୁଥିରେ ଶ୍ରେୟ ଅନ୍ୟର ଉପକାର କରିବା ପାଇଁ ଚେଷ୍ଟା କରିବା ନିଜର ଶ୍ରେୟ ଆଚରଣ ନିଜର ଶ୍ରେଷ୍ଠ ବସ୍ତୁକୁ ଲାଭ କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେ ବ୍ୟବସ୍ଥା କରିବା ସେମାନେ ତାଙ୍କର ମଧ୍ୟ କେମିତି ଉପକାର ହେବ ସେମିତି ଚିନ୍ତା କରିବା। ଶ୍ରେୟ ଆଚରଣ ସଦା ଏ ମନୁଷ୍ୟ ଜନ୍ମର ବା ଯେକୌଣସି ଜୀବ ହଉ, ଦେହିନାମ ଇହ ଦେଇଶୀ ବୋଲି କୁହାଯାଉଛି, ଯେକୌଣସି ଦେହି ହଉ, ମନୁଷ୍ୟ ହଉ, ପଶୁ ହଉ, ପକ୍ଷୀ ହଉ, ବା ଏ ବିଭିନ୍ନ ପ୍ରକାର ଏଇ ଅସୁର ରାକ୍ଷସମାନଙ୍କର ରହିଛନ୍ତି, ଦେବତାମାନେ ମଧ୍ୟ ଅଛନ୍ତି, ସମସ୍ତଙ୍କର ଯିଏ ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କର କର୍ତ୍ତବ୍ୟ ହେଉଛି ଏଇଟା, ଯିଏ ସବୁ ଯାହା ସବୁ ସେମାନେ ପ୍ରାପ୍ତ ହୋଇଛନ୍ତି ତାଦ୍ୱାରା ଭଗବାନଙ୍କ ସେବା କରିବା, ଶ୍ରେୟ ଅନ୍ୟର ଉପକାର କରିବା, ନିଜର ଉପକାର କରିବା, ଏଇଟା ପାଇଁ ଉଦ୍ଦିଷ୍ଟ ଏସବୁ ଏସବୁ ଗୁଣ ସବୁ ଭଗବାନ ଆମକୁ ଦେଇଛନ୍ତି। କିନ୍ତୁ ହିରଣ୍ୟାକ୍ଷ ଏତେ ବଳକୁ ସେ ଭାବୁଥିଲା ଏଇ ବଳକୁ ଯଦି ଅନ୍ୟମାନଙ୍କୁ ପରାସ୍ତ କରିଦିଅନ୍ତି ତାହେଲେ ତାଙ୍କ ବଳଟା ସାର୍ଥକ ହୁଅନ୍ତା, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ତେଣୁ ସ୍ୱର୍ଗରେ ଯେତେବେଳେ ଦେବତାମାନେ ଲୁଚିକି ରହିଲେ, ଶହ ବର୍ଷ ପୁଗାନ ଉଦଧୌ, ଅନେକ ବର୍ଷ ଧରି ଜଳରେ ସେ ବିଚରଣ କଲେ, ଉଦଧୌ ଜଳ ଉଦଧି ବା ସମୁଦ୍ରରେ ବିଚରଣ କଲେ, ମହାବଳ ବହୁତ ବଳ ସେ ପ୍ରାପ୍ତ ହୋଇଛନ୍ତି। ଏ ବଳଟା ସେ ଭାବୁଛନ୍ତି ଯଦି ଆମେ ଅନ୍ୟମାନଙ୍କୁ ପରାସ୍ତ କରି ଅନ୍ୟମାନଙ୍କୁ ନିଜ ଅଧୀନ ରଖିପାରିବା ତାହେଲେ ଏ ବଳର ସାର୍ଥକତା ହେବ, ଏଭଳି ଚିନ୍ତା କରୁଛନ୍ତି। ତେଣୁ ଚରଣ ମହୋର ମିନ୍ ଶୋଷଣେ ନିତାନ ହଉ, ଏତେ ବଳ ରହିଛି ତାଙ୍କ ନିଶ୍ୱାସରେ, ଏ ଯେଉଁ ଉଦଧି ବା ସମୁଦ୍ରରେ ବଡ଼ ବଡ଼ କ'ଣ ଏ ଯେଉଁ ଉର୍ମି ସବୁ ଆସୁଛି, ବଡ଼ ବଡ଼ ଢେଉ ଆସୁଛି, ମହା ଉର୍ମିନ୍ ସବୁ ଆସୁଛି, ବିରାଟ ବିରାଟ ଢେଉ ହେଉଛି, ଏତେ ପ୍ରଖର ନିଶ୍ୱାସ ରହିଛି, ଏତେ ପ୍ରଖର ନିଶ୍ୱାସ ମୋ ଶୋଷଣ ଏରିତାନ ମୁହୁ ଢେଉ ଆସୁଛି, ଏତେ ପ୍ରଖରତା ରହିଛି ନିଶ୍ୱାସରେ, ସମୁଦ୍ରର ଜଳ ସବୁ ସେମାନେ ତାର ଢେଉ ଆସିଯାଉଛି, ସେମାନେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି ଏବଂ ସେଥିରେ ମଧ୍ୟ ସେ ସନ୍ତୁଷ୍ଟ ହେଉନାହିଁ। ମୋର୍ବ୍ୟା ବିଜଗ୍ନି ଗଦୟା ବିଭାବରିମ୍, ମୋର୍ବ୍ୟା ଯେଉଁ ଗଦା ଧାରଣ କରିଛି ଏଇ ଗଦାରେ ଭଗବାନଙ୍କ ସହିତ ଯୁଦ୍ଧ କରିବ, ଗଦାରେ ଭଗବାନଙ୍କୁ ସହିତ ଯୁଦ୍ଧ କରିବ, ଶୁକର ରୂପ ଭଗବାନ ଆସିବେ ସେଇ ଗଦାରେ ସେ ଯୁଦ୍ଧ କରିବ ଭଗବାନଙ୍କୁ, ଭଗବାନଙ୍କ ସହିତ ଉଣେଇଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ସେଇ ଗଦାକୁ ଧରି କ'ଣ କରୁଛି ନା ସେ ଜଳକୁ ଅଭିଯଗ୍ନେ ଜଳକୁ କ'ଣ ପ୍ରହାର କରୁଛନ୍ତି ଅଭିଯଗ୍ନେ। ଏହିଭଳି ଭାବରେ କରି ବର୍ଷ ବର୍ଷ ବିତିଗଲା ପରେ, ଶହ ବର୍ଷ ପୁଗାନ ଅନେକ ବର୍ଷ ଧରିକି ଏହିଭଳି ଭାବରେ ବିଚରଣ କଲା ପରେ, ଚରଣ ବା ବିଚରଣ କଲା ପରେ ବିଭାବରିଂ ଆସେ ଦିବା, ବିଭାବରୀ ପୁରକୁ ଆସି ପହଞ୍ଚିଲେ। ବିଭାବରୀ ଶେଷ ଆଲୋକ ପ୍ରବେଶ, ନିଦ୍ରା ଛାଡ଼ି ଉଠୁ ଜୀବ, ବୋଲୋ ହରି ହରି ମୁକୁନ୍ଦ ମୋରାରି, ରାମକୃଷ୍ଣ ହୟ ଗ୍ରୀବ। ବିଭାବରୀ ଶେଷ, ସୂର୍ଯ୍ୟ ଯେତେବେଳେ ବିଭାବରୀ ଦେଶକୁ ପାର ହୋଇଯାଆନ୍ତି ଯେତେବେଳେ ରାତ୍ରି, ବିଭାବରୀକୁ ମଧ୍ୟ ଆଉ ଗୋଟେ ଅର୍ଥ ହେଉଛି ରାତ୍ରି, ରାତ୍ରି ଶେଷ ହୋଇଯାଉଛି, ବିଭାବରୀ ପ୍ରଦେଶରେ ରହୁଛନ୍ତି ବରୁଣଦେବ, ରହୁଛନ୍ତି ଜଳର ଦେବତା ବରୁଣଦେବ, ସେ ବରୁଣଦେବ ଜଳର ଦେବତା, ଇଏ ଜଣେ ହେଉଛନ୍ତି କଶ୍ୟପଙ୍କର ପୁତ୍ର, ସେଇ କଶ୍ୟପଙ୍କର ପୁତ୍ର ହେଉଛନ୍ତି ହିରଣ୍ୟାକ୍ଷ, କଶ୍ୟପଙ୍କର ଆଦିତ୍ୟଙ୍କର ଗର୍ଭରେ ଏଇସବୁ ଆସୁଛନ୍ତି, ଦ୍ୱାଦଶ ଆଦିତ୍ୟ ଆସୁଛନ୍ତି, ବିବସ୍ୱାନ ଅର୍ଜମା ପୂଷା ତୋଷ୍ଟା ସବିତା କ'ଣ ଏଇଭଳି ଭାବରେ ଧାତା ବିଧାତା ବରୁଣ ମିତ୍ର ବରୁଣ ଶକ୍ର ଉରୁକ୍ରମ ଏମାନେ ସବୁ ଦ୍ୱାଦଶ ଆଦିତ୍ୟ କଶ୍ୟପଙ୍କର ସନ୍ତାନ, ଏମାନଙ୍କୁ ଆଦିତ୍ୟ ବୋଲି କୁହାଯାଉଛି, ଦେବତା ବୋଲି କୁହାଯାଉଛି, ଶ୍ରେଷ୍ଠ ଦେବତା ଏମାନେ। ତେଣୁ ଇଏ ଯେଉଁ ବରୁଣ ବରୁଣଦେବ ଜଳର ଦେବତା, ଜଳର ଅଧିଷ୍ଠାତ୍ର ଦେବତା ହେଉଛନ୍ତି ବରୁଣଦେବ, ତାଙ୍କର ରାଜଧାନୀ ହେଉଛି ବିଭାବରୀ, ଯେମିତି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସେଇଭଳି ଭାବରେ ଜଳର ରାଜଧାନୀ ବିଭାବରୀ, ସେଇଠି ସେ ରହୁଛନ୍ତି ବରୁଣଦେବ। ତେଣୁ ଇଏ ଯେଉଁ ହିରଣ୍ୟାକ୍ଷ ଇଏ ତାଙ୍କର ଭାଇ ହେବେ, କଶ୍ୟପଙ୍କର ପୁତ୍ର ଇଏ ହିରଣ୍ୟାକ୍ଷ, ସେଇ କଶ୍ୟପଙ୍କର ପୁତ୍ର ହେଉଛନ୍ତି ବରୁଣଦେବ ଭାଇ। ତେଣୁ ବିଭାବରୀ ପ୍ରଦେଶରେ ପ୍ରବେଶ କରି ଆସେ ଦିବା, ତା ପୁରୀ ପ୍ରଚିତ ସହ ସେଇ ପୁରୀ ବିଭାବରୀ ପୁରୀରେ ପ୍ରବେଶ କରିଲେ, କରିକି ବରୁଣଦେବକୁ ଆହ୍ୱାନ କରିବେ, ଏପରେ ବର୍ଣ୍ଣନା କରାଯିବ, ବରୁଣଦେବକୁ ଆହ୍ୱାନ କରିବେ ମୋ ସହିତ ଯୁଦ୍ଧ କର, କାରଣ ବରୁଣଦେବ ଆଗରୁ କହିଲେ ତାହେଲେ ବରୁଣଦେବ ବଡ଼ ଭାଇ ହେବେ, ବରୁଣଦେବ ବଡ଼ ଭାଇ ଇଏ ସାନ ଭାଇ ହେଇଥିବେ, କାରଣ ଯେତେବେଳେ ଦିଦି ଯାଇକିରି କରୁଥିଲେ ପୂର୍ବରୁ ବର୍ଣ୍ଣନା କରାଯାଇଛି ଦିଦି ଯେତେବେଳେ କଶ୍ୟପଙ୍କ ପାଖକୁ ଯାଇକରି ପ୍ରାର୍ଥନା କରୁଥିଲେ, ସେହି ସମୟରେ ଅନ୍ୟ ତାଙ୍କର ଭଉଣୀମାନଙ୍କର ଅଦିତି ଇତ୍ୟାଦି ଯେତେ ଭଉଣୀ ଅଛନ୍ତି ତାଙ୍କର ସବୁ ପୁତ୍ର ସନ୍ତାନ ହୋଇସାରିଥିଲା। ତେଣୁ ସେ କହିଲେ ମୋର ଅନ୍ୟ ଭଉଣୀମାନଙ୍କର ସବୁ ପୁତ୍ର ସନ୍ତାନ ହୋଇସାରିଛି, ମୋର ପୁତ୍ର ହୋଇନାହିଁ, ତେଣୁ ମୁଁ ଆପଣଙ୍କର ସଙ୍ଗ କାମନା କରୁଛି। ତେଣୁ କଶ୍ୟପ ମୁନି କହିଲେ ଠିକ୍ ଅଛି, ତୁମେ ତୁମର ଯେଉଁ ଅଭିଳାଷ ମୁଁ ପୂରଣ କରିବି, କିନ୍ତୁ ବର୍ତ୍ତମାନ ସମୟଟା ଘୋର ସମୟ, ଏ ସମୟରେ ସଙ୍ଗ କରିବା କଥା ନୁହଁ। କିନ୍ତୁ ସେ ଜବରଦସ୍ତି ତାଙ୍କ ସହିତ ସଙ୍ଗ କଲେ, ସେଥିପାଇଁ ଏଇ ଦୁଇ ଜଣ ଆସିଲେ ଯିଏକି ପତନ ହୋଇଛି ଚାରି କୁମାରଙ୍କର ଅଭିଶାପରେ ଜୟ ବିଜୟଙ୍କର ପତନ ହୋଇଛି। ସେ ଆସି ବର୍ତ୍ତମାନ ଆଶ୍ରୟ ନେଇଛନ୍ତି ଦିଦିଙ୍କର ଗର୍ଭରେ, କିନ୍ତୁ ଦୈତ୍ୟ ବୋଲି କୁହାଯାଉଛି। ଇଏ ମାନେ ହେଉଛି ଆଦିତ୍ୟ, ଦ୍ୱାଦଶ ଆଦିତ୍ୟ ପ୍ରସିଦ୍ଧ ଦ୍ୱାଦଶ ଦେବତା ରହିଛନ୍ତି, ଯାହାଦ୍ୱାରା ବ୍ରହ୍ମା ବରୁଣ ଜଣେ। ସେ ବରୁଣପୁରୀକୁ ଯାଇ ବିବାହପୁରୀକୁ ଯାଇ ଆସେ ଦିବାନ ତା ପୁରୀଙ୍କ ପ୍ରସିଦ୍ଧ ତାଙ୍କ ସହିତ ଆହ୍ୱାନ କରୁଛନ୍ତି। ଆପଣ ଯେଉଁ କରିଥିଲେ ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞ ଯିଏ କରିବେ ସେ ତ୍ରିଲୋକର ଅଧିପତି ହେବେ, ସମସ୍ତେ ତାଙ୍କର ଅଧୀନରେ ରହିବେ। ତେଣୁ ସେ କହୁଛନ୍ତି ବର୍ତ୍ତମାନ ମୁଁ ଆସିଛି, ମୁଁ ଆପଣଙ୍କୁ ପରାସ୍ତ କରି ଯୁଦ୍ଧ କରିବା ପାଇଁ ଚାହୁଁଛି, ମୋ ସହିତ ଯୁଦ୍ଧ କରନ୍ତୁ। ଆପଣ ରାଜସ୍ୱ ଯଜ୍ଞ କରି ତ୍ରିଲୋକର ଯେଉଁ ଅଧିପତି ହୋଇଛନ୍ତି, ବର୍ତ୍ତମାନ ମୁଁ ଆପଣଙ୍କ ସହିତ ଯୁଦ୍ଧ କରିବି। ସେତେବେଳେ କେହି ସିନା ଯୁଦ୍ଧ କରିପାରୁନଥିଲେ, ମୋ ଭଳି ବଳଶାଳୀ ବ୍ୟକ୍ତି ନଥିଲେ, ବର୍ତ୍ତମାନ ମୁଁ ଆସିଯାଇଛି, ବଳବାନ ବ୍ୟକ୍ତି ମୁଁ ରହିଛି, ମୋ ସହିତ କେହି ସମକକ୍ଷ ହୋଇପାରୁନାହାନ୍ତି, ଦେବତାମାନେ ମଧ୍ୟ ସମକକ୍ଷ ହୋଇପାରୁନାହାନ୍ତି, ସ୍ୱର୍ଗଲୋକରେ କେହି ସମକକ୍ଷ ହୋଇପାରିଲେ ନାହିଁ। ତେଣୁ ମୁଁ ଆସିଛି ଏଠିକି ଆପଣଙ୍କର ବିବାହପୁରୀକୁ ଆସିଛି, ଆପଣ ମୋ ସହିତ ଯୁଦ୍ଧ କରନ୍ତୁ। ତେଣୁ ବରୁଣଦେବ କ୍ରୋଧ ଆସିଲା ତାଙ୍କର, ବରୁଣଦେବ ଯେଉଁମାନେ କ୍ଷତ୍ରିୟ ତାଙ୍କୁ ଯିଏ ଏହିଭଳି ଭାବରେ ଆହ୍ୱାନ କରନ୍ତି ଯୁଦ୍ଧ, ସେ ଯୁଦ୍ଧକୁ ଏଡ଼େଇ ପାରନ୍ତି ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଯେ ଯେଉଁମାନେ ଯୁଦ୍ଧକୁ ଯେତେବେଳେ ଆହ୍ୱାନ କରନ୍ତି କ୍ଷତ୍ରିୟମାନେ, ସେଥିରେ ସେମାନେ ଆନନ୍ଦିତ ହୁଅନ୍ତି, ଆନନ୍ଦିତ ହୁଅନ୍ତି କ୍ଷତ୍ରିୟମାନେ। ଦ୍ୱିତୀୟ ଅଧ୍ୟାୟରେ ସେ କଥା କହୁଛନ୍ତି, ଯଦୃଚ୍ଛା ଚପନ୍ନଂ ସ୍ୱର୍ଗ ଦ୍ୱାରମ ବାବତମ ସୁଖୀନ କ୍ଷତ୍ରିୟ ପାଠ ଲଭନ୍ତେ ଯୁଦ୍ଧ ମିଦ୍ରିସିମ। କ୍ଷତ୍ରିୟମାନଙ୍କୁ ଯେତେବେଳେ ଯୁଦ୍ଧ ପାଇଁ ଆହ୍ୱାନ ଦିଆଯାଏ, ସେତେବେଳେ ସେମାନେ ବହୁତ ଆନନ୍ଦିତ ହୋଇଯାଆନ୍ତି। ଯେମିତି ବ୍ରାହ୍ମଣମାନଙ୍କୁ ଖାଦ୍ୟ ପ୍ରଦାନ କରିବା ପାଇଁ ଯଦି ତାଙ୍କୁ ଡକାଯାଏ, କୁହାଯାଏ, ନିବେଦନ କରାଯାଏ, ତେଣୁ ସେମାନେ ଆନନ୍ଦିତ ହୋଇଯାଆନ୍ତି ପ୍ରସାଦ ପାଇବା ପାଇଁ। ସେଭଳି ଭାବରେ ଏଇ କ୍ଷତ୍ରିୟମାନଙ୍କୁ ଯଦି କୁହାଯିବ ଯେ ଆମଙ୍କ ଠେଇଁ ଯୁଦ୍ଧ ଅଛି ଆସନ୍ତୁ, ତାହେଲେ ସେମାନେ ଆସିବେ, ବହୁତ ଆନନ୍ଦରେ ଆସିବେ, ଯୁଦ୍ଧ କରିବେ। ଏ କ୍ଷତ୍ରିୟ ସ୍ପିରିଟ୍ ରହିଛି, କ୍ଷତ୍ରିୟର ଯେଉଁ ରହିଛି ସ୍ୱଭାବ, ଏ ଯୁଦ୍ଧ କରିବେ। କ୍ଷତ୍ରିୟର ସ୍ୱଭାବ ବିଷୟରେ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧେ ଚାପିୟ ପଳାୟନ ଦାନଂ ଈଶ୍ୱର ଭାବସ କ୍ଷାତ୍ର କର୍ମ ସ୍ୱଭାବଜଂ। ଇଏ ହେଉଛି କ୍ଷତ୍ରିୟର କର୍ମ, ତାଙ୍କର ସ୍ୱଭାବ ଏହିଭଳି ଭାବରେ ଶୌର୍ଯ୍ୟ ତାଙ୍କର ବହୁତ ବୀରତା ରହିଛି, ତେଜ ମଧ୍ୟ ରହିଛି, ଧୃତି ବା ସବୁକିଛି ସହି ନେବେ ଏଭଳି ଭାବରେ ଧୃତି ତାଙ୍କର ରହିଛି, ଦକ୍ଷତା ମଧ୍ୟ ତାଙ୍କର ରହିଛି, ସେଥିପାଇଁ ସେ ସମ୍ରାଟ ହେଉଛନ୍ତି, ରାଜା ହେଉଛନ୍ତି। ନାରାୟଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ସେ ରାଜା ହେଉଛନ୍ତି, କାରଣ ତାଙ୍କର ସେଇଭଳି ଦକ୍ଷତା ରହିଛି ଅନ୍ୟମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ, ଅନ୍ୟମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ, ଅନ୍ୟମାନଙ୍କୁ ଶାସନ କରିବା ପାଇଁ ତାଙ୍କର ଦକ୍ଷତା ରହିଛି। ଯୁଦ୍ଧ ଚାପିୟ ପଳାୟନ, ଯୁଦ୍ଧ ଯେତେବେଳେ ଆସିଗଲା ଯୁଦ୍ଧରେ ସେମାନେ ପଳାୟନ କରିବେ ନାହିଁ, ବୀରତ୍ୱର ସହିତ ମୃତ୍ୟୁବରଣ କରିବେ ସୁଦ୍ଧା ପଳାୟନ କରିବେ ନାହିଁ, ଇଏ ହେଉଛି କ୍ଷତ୍ରିୟର ସ୍ୱଭାବ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ତୁମେ କାହିଁକି ଯୁଦ୍ଧ କରୁନାହ, ଯଦୃଚ୍ଛା ଚପନ୍ନମ୍, ଇଏ ଯେତେବେଳେ ଆସିଲା ସୁଯୋଗ ଆସିଲା ଯୁଦ୍ଧ କରିବା ପାଇଁ, ସବୁ ପ୍ରକାର ପରିସ୍ଥିତି ଆମେ କରିଥିଲୁ, ଚେଷ୍ଟା କରିଥିଲୁ ଯୁଦ୍ଧକୁ ଏଡ଼ାଇବା ପାଇଁ, କିନ୍ତୁ ଯୁଦ୍ଧ ଏଡ଼ା ହୋଇପାରିଲା ନାହିଁ, ଯୁଦ୍ଧ ଅବସମ୍ଭାବ୍ୟ ହୋଇଗଲା, ଅବସମ୍ଭାବ୍ୟ ହୋଇଗଲା। ତେଣୁ ବର୍ତ୍ତମାନ ଯେତେବେଳେ ଯୁଦ୍ଧ ଆସିଯାଇ ପହଞ୍ଚି ଯାଇଛି, ଯଦୃଚ୍ଛା ଚପନ୍ନମ୍ ସ୍ୱର୍ଗଦ୍ୱାର ମୋ ପାପ, ବର୍ତ୍ତମାନ ସ୍ୱର୍ଗଦ୍ୱାର ଖୋଲିଯାଇଛି ତୁମ ପାଇଁ, ତେଣୁ ସୁଖୀନ କ୍ଷତ୍ରିୟ ପାଠ ଲଭନ୍ତି ଯୁଦ୍ଧ ବିଦ୍ୟୁସିଂ। ଯେଉଁମାନେ କ୍ଷତ୍ରିୟମାନେ ସେମାନେ ସୁଖୀ ହୁଅନ୍ତି, ଆନନ୍ଦିତ ହୁଅନ୍ତି। ତୁମେ ଯେଉଁ କହିଲ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର ଯୁକ୍ତି ବାଢ଼ିଥିଲେ, କଥମ ଶ୍ୟାମ ସୁଖୀନ, ଆମେ କେମିତି ସୁଖୀ ହେବା ଏ ଯୁଦ୍ଧ କରି। ଭଗବାନ କହିଲେ ଯେଉଁମାନେ କ୍ଷତ୍ରିୟମାନେ ସେ ଯୁଦ୍ଧରେ ସୁଖୀ ହୁଅନ୍ତି, ସୁଖୀନ କ୍ଷତ୍ରିୟ ପାଠ ଲଭନ୍ତି ଯୁଦ୍ଧ ବିଦ୍ୟୁସିଂ। ତେଣୁ ସେମାନେ ଏହିଭଳି ଭାବରେ ଯୁଦ୍ଧ ପ୍ରାପ୍ତ ହେଲେ ସେମାନେ ବହୁତ ଆନନ୍ଦିତ ହୁଅନ୍ତି। ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ୍, ଯୁଦ୍ଧ କରିବା ପାଇଁ ଡାକିଲେ ମାନେ ସେ ମନା କରିବେ ନାହିଁ, ଆସିବେ ଯୁଦ୍ଧ କରିବା ପାଇଁ। ତେଣୁ କିନ୍ତୁ ବରୁଣଦେବ ସେ ବୃଦ୍ଧ ହୋଇଯାଇଛନ୍ତି, ସେ କହୁଛନ୍ତି, କ୍ରୋଧ ପ୍ରକାଶ କରିଛନ୍ତି, ତାଙ୍କର ଇଚ୍ଛା ଥିଲେ ମଧ୍ୟ ଯୁଦ୍ଧ କରିପାରିବେନି, କାରଣ ସେ ଜାଣିଛନ୍ତି ଇଏ ହେଉଛନ୍ତି ଆସୁଛନ୍ତି ଭଗବାନଙ୍କର ନିଜ ଜନ, ପର୍ଯ୍ୟାପ୍ତ ବଳ ପ୍ରାପ୍ତ ହୋଇଛନ୍ତି, ତାଙ୍କ ସହିତ କେହି ସମକକ୍ଷ ହୋଇପାରିବେ ନାହିଁ, ଏବଂ ତାଙ୍କ ସହିତ କେବଳ ସମକକ୍ଷ ହେବେ ଭଗବାନ। ତେଣୁ ସେ କହିବେ ତାପରେ କହିବେ ଯେ ମୁଁ ବର୍ତ୍ତମାନ ବୃଦ୍ଧ ହୋଇଯାଇଛି, ତେଣୁ ମୋର ଆଉ ଶକ୍ତି ନାହିଁ ଯୁଦ୍ଧ କରିବା ପାଇଁ, ତୁମର ସମକକ୍ଷ ଯୋଦ୍ଧା ପାଖକୁ ଯାଅ। ନା କିଏ ମୋର ସମକକ୍ଷ ଯୋଦ୍ଧା, ମୁଁ ତ ସ୍ୱର୍ଗ ଲୋକକୁ ଯାଇ ଆସିଲି କେହି ନାହାନ୍ତି, ଜଳରେ ବିଚରଣ କରୁଛି କେହି ନାହାନ୍ତି, ତ୍ରିଲୋକରେ ମୁଁ ବିଚରଣ କରୁଛି କେହି ତ ମୋର ସମକକ୍ଷ ଯୋଦ୍ଧା ନାହାନ୍ତି, କିଏ ମୋର ସମକକ୍ଷ ଯୋଦ୍ଧା। ନା ନାରଦ ମୁନିଙ୍କୁ ପଚାରିଲେ ସେ କହିବେ, ନାରଦ ମୁନି ସବୁ ଜାଣନ୍ତି, ତେଣୁ ସେ ଯାଇ ପଚାରିବେ, ନାରଦ ପଚାରିବେ ଏବଂ ଭଗବାନ ସହିତ ଯୁଦ୍ଧ କରିବେ। ଏ କଥା ସବୁ ଚାଲିବ। 19 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ଲୀଳା, ଏଇ ଶୁକ୍ରଦେବଙ୍କ ଲୀଳା ବର୍ଣ୍ଣିତ ହେବ। ତେଣୁ ଆମ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ଦେଖି ନିଦାୟ ଗୋ।